आकाशवाणी। संवाद पढ़ुछन्ति उदयनाथ स्वाई। मुख्य संवाद, गैलेक्सी आई अभियान दृष्टि भारतीय महाकाश यात्रार एक बड़ सफलता कहिले प्रधानमंत्री। पश्चिमबंग, केरल, तमिलनाडु, आसाम और पुडुचेरी विधानसभा निर्वाचन भोट गणति आसंताकाली हेबा सहित फलाफल प्रकाश पाइब। स्वास्थ्य मंत्रालय पक्षरु आसंताकालीठारु पालन कराजिब सर्वभारतीय अग्नि निरापत्ता सप्ताह। एवं आईपीएल क्रिकेट्रे सनराइजर्स हैदराबाद को 7 विकेट्रे परास्त कला कोलकाता नाइट राइडर्स। गैलेक्सी आई अभियान दृष्टि भारतीय महाकाश यात्रारे एक प्रमुख सफलता बोली प्रधानमंत्री नरेन्द्र मोदी कहिछन्ति। सामाजिक गणमाध्यम पोस्टरे श्री मोदी कहिछन्ति विश्वर प्रथम ऑप्टोसार साटेलाइट एवं भारतरु सर्वबृहत साटेलाइटर सफल उत्क्षेपण युवपीढ़ी नवसृजन एवं राष्ट्र निर्माण प्रति आग्रह बलिष्ठ प्रमाण। यह अवसर में प्रधानमंत्री गैलेक्सी आई प्रतिष्ठाता एवं समग्र दल को अभिनंदन जनाइछन्ति। गैलेक्सी आई पक्षर् आज उच्च क्षमता संपन्न विश्वर प्रथम सेंसर युक्त राडार प्रजुक्ति विद्या आधारित साटेलाइट उत्क्षेपण होइछि। यहा अति स्पष्ट एवं रंगीन चित्र प्रदान करने सह प्रतिकूल पागरे मध्य पृथ्वीर सठिक चित्र उत्तोलन करिबारे समर्थ। पश्चिमबंग, केरलम, तमिलनाडु, आसाम एवं केन्द्रशासित अंचल पुडुचेरी में अनुष्ठित विधानसभा निर्वाचन भोट गणति आसंताकाली अनुष्ठित हेबो। पश्चिमबंगरे निर्वाचन अधिकारी स्वच्छता सुनिश्चित करने बहुस्तरीय सुरक्षा व्यवस्था सहित राज्यव्यापी 77 गणना केन्द्र में समस्त व्यवस्था कर। पश्चिमबंगर 294 विधानसभा आसन पर 2 पर्यायर 23 और 29 तारीख में मतग्रहण होता। तेज 24 प्रगणा जिलार फाल्टा विधानसभा निर्वाचन मंडल में पूर्व होता मतदान प्रक्रिया को निर्वाचन आयोग असिद्ध घोषणा करने आसंताकाली 293 आसन भोट गणति हेबो। आसाम समस्त 126 आसन पर भोट गणति 35 जिलार 40 गणना केन्द्र में कड़ा सुरक्षा बल मध्य कर। तमिलनाडु में सुगम गणना सुनिश्चित करने स्ट्रंग रूम चतुर्पार्श्व एवं गणना केन्द्र तथा सार्वजनीन स्थान में सुरक्षा व्यवस्था कड़ाकड़ी कर। गणना प्रक्रिया प्रस्तुति पर समस्त दल निज निज पुलिंग एजेंट सह एक बैठक डाकी। डीएमके एवं टीभीके दलगुड़िक विशृंखला अभियोग कर निर्वाचन आयोग को पत्र लिखा सह आसंताकाली भोट गणति होगा बेले राज्य में आईन श्रृंखला सुनिश्चित करने पदक्षेप निर्वाचन आयोग को अनुरोध कर। 234 विधानसभा निर्वाचन मंडल 234 जन गणना पर्यवेक्षक एवं से सहायता 4624 जन माइक्रो पर्यवेक्षक नियोजित रहिबे बोली आम संवाददाता सूचना देइछन्ति। तमिलनाडु रे मोट 10545 गणना कर्मचारी को भोट गणति कार्य नियोजित करा। पुडुचेरी रे व्यापक सुरक्षा और तदारख व्यवस्था सहित विधानसभा निर्वाचन भोट गणति पाई समस्त व्यवस्था करा जायछि। पुडुचेरी मुख्य निर्वाचन अधिकारी पी जवाहर आकाशवाणी को सूचना दे कहिछन्ति भारतर निर्वाचन आयोगक द्वारा नियुक्त पर्यवेक्षकक तत्वावधान में समस्त प्रक्रिया स्वच्छ भाव परिचालित हेबो। अन्य पक्षरे केरलमरे विधानसभा निर्वाचन भोट गणति पाई समस्त व्यवस्था शेष होइछि। सेठारे 140 विधानसभा निर्वाचन मंडल पाई सकाळ 5टारु भोट भोट गणति होगा थिबा बेले सुरक्षा को दृष्टि रखि राज्यर 43 स्थान में 32,000 ऊर्ध पुलिस कर्मी को नियोजित करा। आम संवाददाता जनाइछन्ते पश्चिम एशिया संकट सत्वे शक्ति जोगाण सामुद्रिक कार्यकलाप एवं भारतीय नागरिकों सहायता सुनिश्चित करने सरकार समस्त पदक्षेप ने सरकार पक्ष पेट्रोलियम एवं प्राकृतिक गैस मंत्रालय सूचना अनुसार देश में एलपीजी महजूद और कलाबजारी रोकने कार्यानुष्ठान जारी रही। गतकाली समग्र देश में 1200 रु अधिक स्थान में चढ़ऊ कर देशव्यापी अनलाइन एलपीजी सिलिंडर बुकिंग 99% को वृद्धि पाई। 47,40,000 एलपीजी सिलिंडर बुकिंग होता बेले 47,00,000 एलपीजी सिलिंडर वितरण हो मंत्रालय पक्ष सूचना दी। चलित वर्ष मार्च पर प्राय 6,04,000 पीएनजी संयोग को गैस जोगाण कर अतिरिक्त 268,000 संयोग भित्तिभूमि सृष्टि। ଏପ୍ରିଲ ମାସ ତିନି ତାରିଖ ପରଠାରୁ 175,000 ପାଞ୍ଚ କିଲୋଗ୍ରାମ ବିଶିଷ୍ଟ ମୁକ୍ତ ବାଣିଜ୍ୟ ଏଲ୍ପିଜି ସିଲିଣ୍ଡର ବିକ୍ରି ହୋଇଛି। ମାର୍ଶାଲ ଦ୍ୱୀପପୁଞ୍ଜ ଧ୍ୱଜାଧାରୀ ଏଲ୍ପିଜି ବୋଝେଇ ଜାହାଜ ଏମ୍ଟି ସର୍ବଶକ୍ତି ଗତକାଲି 46,313 ମେଟ୍ରିକ୍ ଟନ୍ ଏଲ୍ପିଜି ନେଇ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଆସନ୍ତା 13 ତାରିଖରେ ବିଶାଖାପାଟଣାରେ ପହଞ୍ଚବାର ଆଶା କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଗତକାଲି ସେଠାକାର ବାୟୁ ସୀମା ମଧ୍ୟରେ ସାଧାରଣ ବିମାନ ଚଳାଚଳକୁ ପୁନଃ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଭାରତୀୟ ଏବଂ ୟୁଏଇର ବିମାନ କମ୍ପାନୀଗୁଡ଼ିକ ପକ୍ଷରୁ ଭାରତର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ କରୁଛି। ତେହେରାନରେ ଥିବା ଭାରତୀୟ ଦୂତାବାସ ଏପର୍ଯ୍ୟନ୍ତ 2,500 ଅଧିକ ଭାରତୀୟ ନାଗରିକଙ୍କୁ ସ୍ଥଳ ସୀମା ମାର୍ଗ ଦେଇ ଇରାନରୁ ବାହାରକୁ ଯିବାକୁ ସୁବିଧା ଯୋଗାଇ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାମାଇକା, ସୁରିନାମ ଏବଂ ତ୍ରିନିଦଦ ଟୋବାଗୋକୁ ଗସ୍ତରେ ଯାଇ ଆଜି ଜାମାଇକାର କିଙ୍ଗଷ୍ଟନ୍ରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଜାମାଇକା ପ୍ରତିପକ୍ଷ କାମିନା ଜେ ସ୍ମିଥ୍ଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଆଗାମୀ ଦୁଇଦିନ ମଧ୍ୟରେ ଜାମାଇକାର ଶୀର୍ଷ ନେତୃତ୍ୱ, ବ୍ୟବସାୟ ସମ୍ପ୍ରଦାୟ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ଭେଟିବାକୁ ସେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଚଳିତ ମାସ 10 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତିନୋଟି ଦେଶର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ। ତାଙ୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ମତ ରଖିବେ। ଡକ୍ଟର ଜୟଶଙ୍କରଙ୍କ ଏହି ଗସ୍ତ ଜାମାଇକା, ସୁରିନାମ ଏବଂ ତ୍ରିନିଦାଦ ଓ ଟୋବାଗୋ ସହିତ ଭାରତର ରାଜନୈତିକ ସମ୍ପର୍କକୁ ବୃଦ୍ଧି କରିବା ସହ ଦକ୍ଷିଣ ଦକ୍ଷିଣ ସହଯୋଗ ଏବଂ ବିକାଶ ପ୍ରତି ପାରସ୍କରିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ମିଳିତ ଭାବେ ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନେଇ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରିବ। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଆସନ୍ତାକାଲି ଅଗ୍ନି ନିରାପତ୍ତା ସପ୍ତାହର ଉଦ୍ଘାଟନ କରିବେ। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ଶପଥ ଗ୍ରହଣର ନେତୃତ୍ୱ ଶ୍ରୀ ଶ୍ରୀବାସ୍ତବ ନେବେ। ସପ୍ତାହବ୍ୟାପୀ ସମଗ୍ର ଦେଶରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ, ମକ୍ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକଳାପ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଆଧାର କାର୍ଡ଼ର ଡିଜାଇନ୍ରେ ପରିବର୍ତ୍ତନ ହେବା ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଖଣ୍ଡନ କରିଛି। ସ୍ୱଷ୍ଟୀକରଣରେ କୁହାଯାଇଛି ଏପରି କୌଣସି ପରିବର୍ତ୍ତନ ପାଇଁ ଯୋଜନା ନାହିଁ। ଏହି ଖବର ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଜନସାଧାରଣଙ୍କୁ ଏପରି ରିପୋର୍ଟ ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ଅଣଦେଖା କରିବା ସହ ୟୁଆଇଡିଏଆଇର ସରକାରୀ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଏବଂ ପିଆଇବି ଦ୍ୱାରା ଜାରି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଇରାନ ସହିତ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ପାଇଁ କାର୍ଯ୍ୟ କରୁଥିବା କୂଟନୈତିକ ପରାମର୍ଶଦାତା ଭାବେ ନିକ୍ ଷ୍ଟିୱାର୍ଟଙ୍କୁ ନିଯୁକ୍ତ କରାଯାଇଥିବା ନେଇ ହ୍ୱାଇଟ୍ ହାଉସ୍ ସ୍ୱଷ୍ଟ କରିଛି। ଏକ ବିବୃତ୍ତିରେ ମୁଖପାତ୍ର ଅଲିଭିଆ ଷ୍ଟିୱାର୍ଟଙ୍କୁ ଜଣେ ଅଭିଜ୍ଞ ନୀତି ବିଶାରଦ ଭାବେ ବର୍ଣ୍ଣନା କରିଛନ୍ତି। ସେ ଷ୍ଟିଭ୍ ହ୍ୱିଟକମ୍ଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀକୁ ସହାୟତା କରିବେ। ପୂର୍ବରୁ ଷ୍ଟିୱାର୍ଟ ଟ୍ରମ୍ପଙ୍କ ପ୍ରଥମ ପ୍ରଶାସନ ସମୟରେ ଷ୍ଟେଟ୍ ଡିପାର୍ଟମେଣ୍ଟରେ ଇରାନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ କାର୍ଯ୍ୟ କରିଥିଲେ। ଆମେରିକା ସମର୍ଥିତ 9-ସୂତ୍ରୀ ଶାନ୍ତି ଯୋଜନାର ପ୍ରତିବଦଳରେ ଇରାନ 14-ସୂତ୍ରୀ ଶାନ୍ତି ପ୍ରସ୍ତାବ ଦେବା ପରେ ଆମେରିକା ନିକ୍ ଷ୍ଟିୱାର୍ଟଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ଖେଳ ଖବର। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 7 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। 166 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ 18.2 ଓଭର୍ରେ 3 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଗାଲାକ୍ସ ଆଇର ଅଭିଯାନ ଦୃଷ୍ଟି ଭାରତୀୟ ମହାକାଶ ଯାତ୍ରାର ଏକ ବଡ଼ ସଫଳତା କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲି ହେବା ସହିତ ଫଳାଫଳ ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ପାଳନ କରାଯିବ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ଏବଂ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।